ମୁଁ ଲକ୍ଷ୍ମୀ ସାହୁ ନିରଙ୍କାରୀ ନଗର ଆମର 21 ନମ୍ବର ୱାର୍ଡରୁ କହୁଛି। ଆମର ଆଜି ମହିଳା ଟାଙ୍କି ଛକ ପାଖରୁ ସବୁ ଅଳିଆ ସବୁ ସଫା କରିକିରି ଇଏ କରୁଛୁ। ସେଠି ଅଳିଆ ଆମର ପକେଇବେ ନାହିଁ। ଆମର ସବୁଦିନ ଆସି ଯଦି ଅଳିଆ ଆବର୍ଜନା ରହିଲା ସେଟା ପରିଷ୍କାର ରହିବା ଦରକାର। ଆଉ ଆମକୁ ବି ଆମର ବ୍ଲିଚିଂ ପାଉଡର ବି ନିହାତି ଦରକାର ସେଠି ପକେଇବା ପାଇଁ କି। ଆମର ସ୍କୁଲ ପିଲା ଯାଇପାରୁନାହାନ୍ତି, ଆମର ଆସିପାରୁନାହାନ୍ତି, ପିଲାମାନଙ୍କର ବହୁତ ଅସୁବିଧା ହଉଛି, ପାଠ ପଢି ସ୍କୁଲ ଯାଉନାହାନ୍ତି, ପାଣି ଜମି ଯାଉଛି, ଅଳିଆ ଗଦା ହଉଛି, ସେ ଦୁର୍ଗନ୍ଧରେ ଆମର ଡେଙ୍ଗୁ ମ୍ୟାଲେରିଆ ପିଲାମାନଙ୍କୁ ବି ସାହିରେ ଆସିଗଲାଣି। ଆଉ ଜାଣିଛନ୍ତି ତ ଆପଣ ମାନେ ତ ସମସ୍ତେ ଅଛନ୍ତି, ଆମର ତୃତୀୟ ଲହରି ମାଡି ଆସିଲାଣି ଆଉ ଥରେ ଆମେ ଇଏ କରୁ। ଏତିକି କହି ଧନ୍ୟବାଦ।